आकाशवाणी। ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ। ମହାନ କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନକୁ ଆଜି ପରାକ୍ରମ ଦିବସ ଭାବେ ପାଳନ କରୁଛି ଦେଶ। କଟକ ଓଡ଼ିଆ ବଜାରସ୍ଥିତ ନେତାଜୀଙ୍କ ଜନ୍ମପୀଠରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ଉପରାଷ୍ଟ୍ରପତି। କହିଲେ ସ୍ୱାଧୀନତା ସଂଗ୍ରାମର ଅମର ନାୟକ ନେତାଜୀ ଆଗାମୀ ଶହ ଶହ ପିଢ଼ି ପାଇଁ ପ୍ରେରଣା ହୋଇ ରହିବେ। କେରଳର ତିରୁଅନନ୍ତପୁରମ୍ଠାରେ 3 ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ସମେତ ଅନେକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ଏବଂ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଆଜି ରାୟପୁରରେ ଅନୁଷ୍ଠିତ ହେବ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍। ମହାନ କ୍ରାନ୍ତିକାରୀ ନେତା ତଥା ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜି 129ତମ ଜୟନ୍ତୀ ପାଳନ କରାଯାଉଛି। ଏହି ଦିବସକୁ ଦେଶ ପରାକ୍ରମ ଦିବସ ଭାବେ ପାଳନ କରୁଛି। ପରାକ୍ରମ ଦିବସ ଅବସରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଆଜିର ଦିନରେ ଦେଶ ନେତାଜୀଙ୍କ ଅବଦାନକୁ ସ୍ମରଣ କରିବା ସହ ତାଙ୍କ ଅଦମ୍ୟ ସାହସ ଓ ଇଚ୍ଛାଶକ୍ତିକୁ ପ୍ରଶଂସା କରୁଛି।
ଆଜ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ବି ହମ ଇସେ ପରାକ୍ରମ ଦିବସ କେ ରୂପ ମେ ମନାତେ ହୈ। ମୈ ସଭି ଦେଶବାସୀଙ୍କୁ ପରାକ୍ରମ ଦିବସ କି ବହୁତ ବହୁତ ବଧାଇ ଦେତା ହୁଁ।
ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନେତାଜୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରି କହିଛନ୍ତି, ସେ ଦେଶର ସ୍ୱାଧୀନତା ଲାଗି ସବୁକିଛି ଜଳାଞ୍ଜଳି ଦେଇଥିଲେ। ନେତାଜୀଙ୍କ ଦେଶପ୍ରେମ ଏବଂ ସ୍ୱାଧୀନତା ସଂଗ୍ରାମରେ ଭୂମିକା ଦେଶବାସୀଙ୍କ ମନରେ ଏବେ ମଧ୍ୟ ଦେଶପ୍ରେମର ଭାବନା ଜାଗ୍ରତ କରୁଛି। ପଶ୍ଚିମବଙ୍ଗରେ ପରାକ୍ରମ ଦିବସ ଅବସରରେ ଅନେକଗୁଡ଼ିଏ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। କୋଲକାତାର ଭିକ୍ଟୋରିଆ ମେମୋରିଆଲ୍ଠାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଯୋଗଦେବେ। ପଶ୍ଚିମବଙ୍ଗ ରାଜ୍ୟପାଳ ଡକ୍ଟର ସିଭି ଆନନ୍ଦ ବୋଷ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ନେତାଜୀଙ୍କ ଜୀବନୀ ଓ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଭୂମିକାକୁ ନେଇ ସ୍ୱତନ୍ତ୍ର ଆଲୋକ ଓ ଶବ୍ଦର କାର୍ଯ୍ୟକ୍ରମ ଆୟୋଜିତ ହେବ। ଆଜି ପରାକ୍ରମ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ସୁଭାଷ ବୋଷଙ୍କ ଜନ୍ମପୀଠରେ ଆଜି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। କଟକରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି, ଦେଶର ସ୍ୱାଧୀନତା ସଂଗ୍ରାମରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବଳିଷ୍ଠ ଅବଦାନ ଥିଲା। କଳା ସଂସ୍କୃତିର ଅନନ୍ୟ ଭୂମି ଓଡ଼ିଶା ଭାରତମାତାର ମହାନ ସଭ୍ୟତାର ଏକ ଶ୍ରେଷ୍ଠ ଉଦାହରଣ। କଟକସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ତଥା ସଂଗ୍ରହାଳୟରୁ ତାଙ୍କ ବିଷୟରେ ବହୁତ କିଛି ସୂଚନା ମିଳିଥାଏ। ସ୍ୱାଧୀନତା ସଂଗ୍ରାମର ଅମର ନାୟକ ନେତାଜୀ ଆଗାମୀ ଶହ ଶହ ପିଢ଼ି ପାଇଁ ପ୍ରେରଣା ହୋଇ ରହିବେ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି ପୋଷ୍ଟାଲ ଗ୍ୟାଲେରୀର ଲୋକାର୍ପଣ କରିବା ସହ ନେତାଜୀଙ୍କ ନାମରେ ନାମିତ ସଂସ୍କୃତି ଭବନକୁ ଉଦ୍ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେରଳର ତିରୁଅନନ୍ତପୁରମ୍ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ନୂତନ ରେଳସେବାକୁ ପତାକା ଦେଖାଇ ଉଦ୍ଘାଟନ କରିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପିଏମ୍ ସ୍ୱନିଧି କ୍ରେଡିଟ୍ କାର୍ଡର ଶୁଭାରମ୍ଭ କରିଛନ୍ତି। ଏହି କ୍ରେଡିଟ୍ କାର୍ଡ ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ 1,00,000 ହିତାଧିକାରୀଙ୍କୁ ପିଏମ୍ ସ୍ୱନିଧି ଋଣ ପ୍ରଦାନ କରିଛନ୍ତି। 3 ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଏବଂ ଗୋଟିଏ ଯାତ୍ରୀବାହୀ ଟ୍ରେନ୍ ସମେତ 4 ନୂତନ ଟ୍ରେନ୍ ସେବାକୁ ଶ୍ରୀ ମୋଦି ଆଜି ଶୁଭାରମ୍ଭ କରିଥିଲେ।
ଜିନ୍ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନକୁ ହରି ଝଣ୍ଡି ଦେଖାଇ ଗଈ ହେ ଇସେ କେରଳା ମେ ଇଜ୍ ଅଫ୍ ଟ୍ରାଭେଲ କୁ ବଲ ମିଳେଗା ଇସେ ଟୁରିଜମ୍ ସେକ୍ଟର କୁ ବି ବହୁତ ଫାଇଦା ହୋଗା ଗୁରୁବାୟୁର ସେ ତ୍ରିଶୁର କେ ବିଚ୍ ନଈ ପାସେଞ୍ଜର ଟ୍ରେନ୍ ତୀର୍ଥଯାତ୍ରୀଙ୍କ କେ ଲିଏ ସଫର କୁ ଔର ଆସାନ ବନାଏଗି। ଇନ୍ ସାରେ ପ୍ରୋଜେକ୍ଟ ସେ କେରଳା କେ ବିକାଶ କୁ ବି ଗତି ମିଳେଗି।
ଏହା ବ୍ୟତୀତ CSIR, NIIST, ଇନୋଭେସନ ଟେକ୍ନୋଲୋଜି ଏବଂ ଉଦ୍ୟୋଗୀ ହବ୍ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଶ୍ରୀ ମୋଦି ସହରରେ ସି ଚିତ୍ରା ତିରୁନାଲ ଇନ୍ଷ୍ଟିଚ୍ୟୁଟ୍ରେ ଏକ ଅତ୍ୟାଧୁନିକ ରେଡିଓ ସର୍ଜରୀ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଏବଂ ନୂତନ ପୂଜାପୁରା ମୁଖ୍ୟ ଡାକଘରକୁ ମଧ୍ୟ ଉଦ୍ଘାଟନ କରିଥିଲେ। ତିରୁଅନନ୍ତପୁରମ୍ରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ସମଗ୍ର ଦେଶ ବିକଶିତ ଭାରତ ଲକ୍ଷ୍ୟ ଦିଗରେ ମିଳିତ ଭାବେ କାର୍ଯ୍ୟ କରୁଛି। ବିକଶିତ ଭାରତରେ ସହରଗୁଡ଼ିକର ବଡ଼ ଭୂମିକା ରହିଛି। ସେ କହିଥିଲେ କେନ୍ଦ୍ର ସରକାର ଗତ 11 ବର୍ଷ ଧରି ସହରାଞ୍ଚଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବ୍ୟାପକ ନିବେଶ କରିଆସୁଛନ୍ତି। ଆୟକର ହାରରେ ସଂସ୍କାର ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ କେରଳରେ ମଧ୍ୟବିତ୍ତ ବର୍ଗର ଲୋକେ ଆୟକର ଛାଡ଼ର ଲାଭ ପାଇଛନ୍ତି। କେନ୍ଦ୍ର ସରକାର ତୃଣମୂଳ ସ୍ତରରେ ବ୍ୟାଙ୍କିଂ ସେବା ଯୋଗାଇବା ପାଇଁ ବ୍ୟାପକ ପ୍ରୟାସ କରୁଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର। ଆସନ୍ତା 18 ମାସ ମଧ୍ୟରେ ଭାରତ ତା'ର ନିଜର ମୋବାଇଲ୍ ବ୍ରାଣ୍ଡ ଉନ୍ମୋଚନ କରିବ ବୋଲି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଡାଭୋସ୍ଠାରେ ବିଶ୍ୱ ଅର୍ଥନୈତିକ ଫୋରମ୍ ସମୟରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଭାରତରେ ଇଲେକ୍ଟ୍ରୋନିକ୍ସ ଇକୋସିଷ୍ଟମରେ ବିକାଶ ଘଟୁଛି ଏବଂ ଦେଶର ନିଜସ୍ୱ ମୋବାଇଲ୍ ଫୋନ୍ ବ୍ରାଣ୍ଡ ଉନ୍ମୋଚନ କରିବାର ସମୟ ଉପନୀତ ହୋଇଛି। ସେ କହିଛନ୍ତି ବିଶ୍ୱ ଅର୍ଥନୈତିକ ଫୋରମ୍ ସମୟରେ ମୋବାଇଲ୍ ଫୋନ୍ ପ୍ରସ୍ତୁତି କରୁଥିବା ଦେଶଗୁଡ଼ିକ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ଏକ ଉନ୍ନତ ପରିବହନ ଇକୋସିଷ୍ଟମ ସ୍ଥାପନ କରିବା ଦିଗରେ ଭାରତ ଏବଂ ୟୁରୋପୀୟ ସଂଘ ସହମତି ପ୍ରକାଶ କରିଛନ୍ତି। ବିଶ୍ୱ ଅର୍ଥନୈତିକ ଫୋରମ୍ ସମୟରେ ଗତକାଲି ୟୁରୋପୀୟ ସଂଘ ପରିବହନ କମିଶନର ଆପୋଷ୍ଟୋଲସ୍ ତିଜିକୋସ୍ତାଙ୍କ ସହ ଏନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି ଉଭୟ ଦେଶ ମଧ୍ୟରେ ପରିବେଶ ଅନୁକୂଳ ଜାହାଜ ଇନ୍ଧନ ପ୍ରସ୍ତୁତି ଦିଗରେ ବୈଠକରେ ଆଲୋଚନା ହୋଇଛି। ଉଭୟ ଦେଶ ସାମରିକ ବିମାନ ଚଳାଚଳ କ୍ଷେତ୍ରର ସୁରକ୍ଷା ସହଯୋଗ ବୃଦ୍ଧି କରିବା ସମେତ ସମନ୍ୱୟ ରକ୍ଷା ତଥା ସାଇବର ସୁରକ୍ଷା ଓ ଡ୍ରୋନ୍ ପରିଚାଳନା ସମ୍ପର୍କରେ ଆଲୋଚନା କରିଛନ୍ତି। ଶ୍ରୀ ନାଇଡୁ କହିଛନ୍ତି ଖୁବ୍ ଶୀଘ୍ର ଏକ ସଂଯୁକ୍ତ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯାଇ ଉଭୟ ଦେଶ ମଧ୍ୟରେ ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର କାର୍ଯ୍ୟକ୍ରମକୁ ଚୂଡ଼ାନ୍ତ ରୂପରେଖ ପ୍ରଦାନ କରାଯିବ। ଭାରତୀୟ ସେନା ବେଙ୍ଗାଲୁରୁସ୍ଥିତ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଏହି ବୁଝାମଣା ଫଳରେ ଉଭୟ ଭାରତୀୟ ସେନା ଓ ବିଜ୍ଞାନ ପ୍ରତିଷ୍ଠାନ ମିଳିତ ଭାବେ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଗବେଷଣା ଓ ସୃଜନଶୀଳତାକୁ ଆଗେଇ ନେବେ। ଡିଜିଟାଲ ସୂଚନା ପରିପ୍ରେକ୍ଷୀରେ ଦେଖାଦେଉଥିବା ପ୍ରତିବନ୍ଧକଗୁଡ଼ିକର ସମାଧାନ ଦିଗରେ ଏହି ବୁଝାମଣା ବିଶେଷ ଦୃଷ୍ଟି ଦେବ ବୋଲି ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଏହି ବୁଝାମଣା ଦ୍ୱାରା ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ ଦିଗରେ ସେନାର ପ୍ରତିବଦ୍ଧତା ପ୍ରକାଶ ପାଇଛି। ଆତ୍ମନିର୍ଭର ସାମର୍ଥ୍ୟ ବିକାଶକୁ ସୁଦୃଢ଼ କରିବା ଦିଗରେ ଉଭୟ ସେନା ଏବଂ ବିଜ୍ଞାନ ପ୍ରତିଷ୍ଠାନ ମିଳିତ ଭାବେ କାର୍ଯ୍ୟ କରିବା ନେଇ ପଥ ପରିଷ୍କାର ହୋଇଛି। ନୂଆଦିଲ୍ଲୀରେ ଚାଲିଥିବା ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସମ୍ପର୍କିତ ଭାରତ ଆନ୍ତର୍ଜାତିକ ସମ୍ମିଳନୀର ଆଜି ହେଉଛି ଶେଷ ଦିନ। ଏହି ଅବସରରେ ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର ଅନେକଗୁଡ଼ିଏ ଦେଶର ପ୍ରତିନିଧିମାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରୁଛନ୍ତି। ବୈଠକରେ ବିଶ୍ୱସ୍ତରରେ ନିର୍ବାଚନୀ ଅଭିଜ୍ଞତା ଏବଂ ନୂତନତ୍ୱ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଉଛି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଇସିଆଇ ନେଟ୍ ଭଳି ପ୍ରଯୁକ୍ତି ବିଦ୍ୟା ସମ୍ପନ୍ନ ପ୍ଲାଟଫର୍ମ ପ୍ରସ୍ତୁତି ଦିଗରେ ଭାରତର ନିର୍ବାଚନ ପରିଚାଳନା ସଂସ୍ଥା ଅନ୍ୟ ଦେଶଗୁଡ଼ିକୁ ସାହାଯ୍ୟ କରିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଭାରତ ଆନ୍ତର୍ଜାତିକ ଗଣତନ୍ତ୍ର ଓ ନିର୍ବାଚନୀ ପରିଚାଳନା ପ୍ରତିଷ୍ଠାନ ଅନ୍ୟ ଦେଶଗୁଡ଼ିକୁ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ଦେବା ନେଇ ମଧ୍ୟ ସମ୍ମିଳନୀରେ ମତ ପ୍ରକାଶ ପାଇଛି। ଆକାଶବାଣୀ ସହ ଏକ ସ୍ୱତନ୍ତ୍ର ବାର୍ତ୍ତାଳାପ ପରେ ବୋସୋଆନାର ନିର୍ବାଚନ ପରିଚାଳନା ସଂସ୍ଥାର ମୁଖ୍ୟ ଡୋରିନ୍ ଲ୍ୟାମେ ସେରୁମଳା କହିଛନ୍ତି ଏହି ନିର୍ବାଚନୀ ପରିଚାଳନା ସମ୍ପର୍କିତ ସମ୍ମିଳନୀ ଅତ୍ୟନ୍ତ ଗୁରୁତ୍ୱ ବହନ କରେ। ସାରା ବିଶ୍ୱରେ ଗଣତାନ୍ତ୍ରିକ ପଦ୍ଧତି ଓ ନିର୍ବାଚନ ପରିଚାଳନାର ଅଭିଜ୍ଞତା ଆଦାନ ପ୍ରଦାନ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। କ୍ରିକେଟ୍ 5 ମ୍ୟାଚ୍ ବିଶିଷ୍ଟ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ମ୍ୟାଚ୍ ଅନୁଷ୍ଠିତ ହେବ। ରାୟପୁରର ଶହୀଦ ବୀରନାରାୟଣ ସିଂ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ସନ୍ଧ୍ୟା 7ଟାରେ ମ୍ୟାଚ୍ ଆରମ୍ଭ ହେବ। ଆଜିର ମ୍ୟାଚ୍ରେ ସୂର୍ଯ୍ୟକୁମାର ଯାଦବ ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି। ଏହି ସିରିଜ୍ରେ ଭାରତ 1-0 ଅଗ୍ରଣୀ ରହିଛି। ପ୍ରଥମ ମ୍ୟାଚ୍ରେ ଭାରତ 48 ରନ୍ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ଅଭିଷେକ ଶର୍ମା 84 ରନ୍ ସ୍କୋର କରିଥିବାବେଳେ ରିଙ୍କୁ ସିଂଙ୍କ 20 ବଲ୍ରୁ 44 ରନ୍ ସଂଗ୍ରହ କରିଥିଲେ। ସୂଚନାଯୋଗ୍ୟ 2024 T20 ବିଶ୍ୱକପ୍ରେ ବିଜୟ ଲାଭ କରିବା ପରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଗୋଟିଏ ବି T20 ଆନ୍ତର୍ଜାତିକ ସିରିଜ୍ ହାତଛଡ଼ା କରିନାହିଁ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ମହାନ କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନକୁ ଆଜି ପରାକ୍ରମ ଦିବସ ଭାବେ ପାଳନ କରୁଛି ଦେଶ। କଟକ ଓଡ଼ିଆ ବଜାରସ୍ଥିତ ନେତାଜୀଙ୍କ ଜନ୍ମପୀଠରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ଉପରାଷ୍ଟ୍ରପତି, କହିଲେ ସ୍ୱାଧୀନତା ସଂଗ୍ରାମର ଅମର ନାୟକ ନେତାଜୀ ଆଗାମୀ ଶହ ଶହ ପିଢ଼ି ପାଇଁ ପ୍ରେରଣା ହୋଇ ରହିବେ। କେରଳର ତିରୁଅନନ୍ତପୁରମ୍ଠାରେ 3ଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ସମେତ ଅନେକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଏବଂ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଆଜି ରାୟପୁରରେ ଅନୁଷ୍ଠିତ ହେବ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।